ଚିତ୍ର 36 ଯୀଶୁଖ୍ରୀଷ୍ଟର ଦେହ। ଆମେ ଇଠାନେ ଆମର ଦେହର ଅଲଗା ଅଲଗା ଜିନିଷ ଦେଖୁଛୁଁ, ଯେନ୍ତା ହାତ ଗୋଡ଼ ଆଖ ନାକ କାନ ଇତ୍ୟାଦି। ଇ ଆମର ଦେହର ଅଲଗା ଅଲଗା ଜିନିଷ ନିଜର ନିଜର କାମ କରସନ୍। ଆଖ ଦେଖ୍ବା କାଜେ ଅଛେ, କାନ ଶୁଣବା କାଜେ ଅଛେ, ଆର୍ ଟୁଣ କଥା କହିବା କାଜେ, ଆର୍ ଖାଇବା କାଜେ ଅଛେ। ଆମର ଦେହର ସବୁ ଜିନିଷ ଗୋଟେ ସଙ୍ଗେ କାମ କରସନ୍। ଯଦି ଗୋଟେ ଜିନିଷ ବେମାର କି ଆଘାତ ହେଇଗଲା, ତେବେ ସାରା ଦେହକେ କଷ୍ଟ ପାଇବା। ମହାପୁରୁ କହେସନ୍ ଯେ ବିଶ୍ୱାସୀମାନେ ଗୋଟେ ଦେହର ଜିନିଷ, ଆର୍ ସେ ଦେହ ହେଉଛି ମଣ୍ଡଲି। ଯୀଶୁ ହେଉଛନ୍ ସେ ଦେହର ମୁଡ଼। ମହାପୁରୁ ସବୁ ବିଶ୍ୱାସୀମାନଙ୍କର ଲାଗି କାମ କରସନ୍, ଯେନ୍ତା କଥା ହେବାର, ଗୀତ ଗାଇବାର, ଶିଖାବାର, ଚାଷ କରବାର, ରାନ୍ଧବାର, ଏଇଟା ସବୁ ସବୁ ଦେହେ ବଲବାନ ହେବା କାଜେ, ଆର୍ ପ୍ରଭୁ ଯୀଶୁକେ ସାହାଯ୍ୟ କରବା କାଜେ ସବୁ କାମ କରବାର କଥା। ସବୁ ବିଶ୍ୱାସୀମାନେ ଜଣେ ଆର୍ ଜଣକେ ଭଲ ପ ଆର୍ ଏକା ସଙ୍ଗେ କାମ କର, ନେଇ ହେଲେ ଯୀଶୁ କଷ୍ଟ ପାଇବେ।